ବିଚାରକର୍ତ୍ତା 14 ପର୍ବ ଅନନ୍ତର ସାମସନ୍ ତିନ୍ମାକୁ ଯାଇ ସେ ସ୍ଥାନରେ ପଲେଷ୍ଟିୟମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ସ୍ତ୍ରୀ ଲୋକକୁ ଦେଖିଲା। ତହୁଁ ସେ ଆସି ଆପଣା ପିତା ଓ ମାତାକୁ କହିଲା, ମୁଁ ତିମ୍ନାରେ ପଲେଷ୍ଟିୟମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ସ୍ତ୍ରୀ ଲୋକ ଦେଖିଅଛି, ଏଣୁ ତୁମ୍ଭେମାନେ ଏବେ ତାହାକୁ ଆଣି ମୋତେ ବିବାହ ଦିଅ। ତେବେ ତାହାର ପିତା ଓ ମାତା ତାହାକୁ କହିଲେ, ତୁମ୍ଭ ଭାତୃଗଣର ଅବା ଆମ୍ଭ ସମୁଦାୟ ଲୋକଙ୍କର କନ୍ୟାଗଣ ମଧ୍ୟରେ କିଏ ଜଣେ ସ୍ତ୍ରୀ ନାହିଁ ଯେ ତୁମେ ଅସୁନ୍ନତ? ପଲେଷ୍ଟିୟମାନଙ୍କ ମଧ୍ୟରୁ ଭାର୍ଯ୍ୟା ଗ୍ରହଣ କରିବାକୁ ଯିବ? ତେଣେ ସାମସନ୍ ଆପଣା ପିତାକୁ କହିଲା, ତାହାକୁ ମୋ ପାଇଁ ଆଣ, ସେ ମୋ ଦୃଷ୍ଟିରେ ପସନ୍ଦ। ମାତ୍ର ପଲେଷ୍ଟିୟମାନଙ୍କ ପ୍ରତିକୂଳରେ ଛିଦ୍ର ପାଇବା ଚେଷ୍ଟାରେ ଏହି ଘଟଣା ଯେ ସଦାପ୍ରଭୁଙ୍କ ଆଡ଼ୁ ହେଲା, ଏହା ତାହାର ପିତାମାତା ଜାଣିଲେ ନାହିଁ। ସେ ସମୟରେ ପଲେଷ୍ଟିୟମାନେ ଇସ୍ରାଏଲ ଉପରେ କର୍ତ୍ତୃତ୍ୱ କରୁଥିଲେ। ଏ ଉତ୍ତାରେ ସାମସନ୍ ଓ ତାହାର ପିତାମାତା ତିମ୍ନାକୁ ଯାଇ ତିମ୍ନାସ୍ଥିତ ଦ୍ରାକ୍ଷା କ୍ଷେତ୍ରରେ ଉପସ୍ଥିତ ହେଲେ। ତହିଁରେ ଦେଖ, ଏକ ଯୁବା ସିଂହ ତାହାକୁ ହାବୁଡ଼ି ଗର୍ଜନ କଲା। ତ ସଦାପ୍ରଭୁଙ୍କ ଆତ୍ମା ତାହାକୁ ଆକ୍ରାନ୍ତ କରନ୍ତେ ସେ ଛେଳି ଛୁଆକୁ ବିଦୀର୍ଣ୍ଣ କଲାପରି ତାହାକୁ ବିଦୀର୍ଣ୍ଣ କରି ପକାଇଲା। ମାତ୍ର ତାହା ହାତରେ କିଛି ନଥିଲା, ତଥାପି ସେ ଆପଣା ଏହି କର୍ମର କଥା ଆପଣା ପିତାମାତାଙ୍କୁ କହିଲା ନାହିଁ। ଏ ଉତ୍ତାରେ ସେ ଯାଇ ସେ ସ୍ତ୍ରୀ ସଙ୍ଗରେ କଥାବାର୍ତ୍ତା କଲା ଓ ସେ ତା ଦୃଷ୍ଟିରେ ପସନ୍ଦ ହେଲା। ପୁଣି କିଛିଦିନ ଉତ୍ତାରେ ସେହି ସ୍ତ୍ରୀକି ଗ୍ରହଣ କରିବା ପାଇଁ ପୁନର୍ବାର ଗଲା। ସେତେବେଳେ ସେ ସେହି ସିଂହର ଶବ ଦେଖିବାକୁ ବାଟ ବୁଲି ଯାଆନ୍ତେ, ଦେଖ, ସେହି ସିଂହ ଦେହରେ ମହୁମାଛିର ଝାଙ୍କ ଓ ମହୁ ଅଛି। ତେଣୁ ସେ ହାତରେ କିଛି ନେଇ ତାହା ଖାଇ ଖାଇ ଆପଣା ପିତାମାତାଙ୍କ ନିକଟକୁ ଗଲା ଓ ସେମାନଙ୍କୁ ଦିଅନ୍ତେ, ସେମାନେ ଖାଇଲେ। ମାତ୍ର ସେ ଯେ ସିଂହ ଦେହରୁ ସେହି ମହୁ ନେଇଥିଲା ଏହା ସେମାନଙ୍କୁ ଜଣାଇଲା ନାହିଁ। ଏ ଉତ୍ତାରେ ତାହାର ପିତା ସେହି ସ୍ତ୍ରୀ ନିକଟକୁ ଗଲା। ପୁଣି ସାମସନ୍ ସେଠାରେ ଗୋଟିଏ ଭୋଜି କଲା, କାରଣ ଯୁବାମାନଙ୍କର ସେପରି କରିବାର ରୀତି ଥିଲା। ପୁଣି ସେମାନେ ତାହାକୁ ଦେଖନ୍ତେ, ତାହା ସଙ୍ଗେ ରହିବା ପାଇଁ 30 ଜଣ ମିତ୍ର ଆଣିଲେ। ତେଣେ ସାମସନ୍ ସେମାନଙ୍କୁ କହିଲା, ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରହେଳିକା କହେ, ତୁମେମାନେ ଯେବେ ଏହି ଭୋଜିର 7 ଦିନ ମଧ୍ୟରେ ତୈର ଅର୍ଥ ବାହାର କରି ମୋତେ ଜଣାଇବ, ତେବେ ମୁଁ ତୁମ୍ଭମାନଙ୍କୁ 30 ମସିନା ବସ୍ତ୍ର ଓ 30 ସାଜ ପୋଷାକ ଦେବି। ମାତ୍ର ଯେବେ ତୁମ୍ଭେମାନେ ମୋତେ ତହିଁର ଅର୍ଥ ଜଣାଇ ନ ପାରିବ, ତେବେ ତୁମ୍ଭେମାନେ ମୋତେ 30 ମସିନା ବସ୍ତ୍ର ଓ 30 ସାଜ ପୋଷାକ ଦେବ। ଆଉ ସେମାନେ ତାହାକୁ କହିଲେ, ତୁମ୍ଭର ପ୍ରହେଳିକା କୁହ, ତାହା ଆମ୍ଭେମାନେ ଶୁଣିବୁ। ତହିଁରେ ସେମାନଙ୍କୁ କହିଲା, ଖାଦକଠାରୁ ଖାଦ୍ୟ ଓ ବଳବାନଠାରୁ ମିଷ୍ଟତା ନିଗ୍ରତ ହେଲା, ମାତ୍ର ସେମାନେ 3 ଦିନ ଯାଏ ପ୍ରହେଳିକାର ଅର୍ଥ ଜଣାଇ ପାରିଲେ ନାହିଁ। ତେଣୁ 4ର୍ଥ ଦିନରେ ସେମାନେ ସାମସନ୍ର ଭାର୍ଯ୍ୟାକୁ କହିଲେ, ପହେଳିକାର ଅର୍ଥ କହିବା ପାଇଁ ତୁମ୍ଭେ ଆପଣା ସ୍ୱାମୀକି ମଣାଅ, ନହେଲେ ଆମ୍ଭେମାନେ ତୁମ୍ଭକୁ ଓ ତୁମ୍ଭର ପିତୃଗୃହକୁ ଅଗ୍ନିରେ ଦଗ୍ଧ କରିବୁ। ଆଉ ତୁମ୍ଭେମାନେ ଆମ୍ଭମାନଙ୍କୁ ନିର୍ଦ୍ଧନ କରିବାକୁ ଡାକିଛ ପରା ନୁହେଁ? ତେଣେ ସାମସନ୍ର ଭାର୍ଯ୍ୟା ତାହାକୁ ଧରି କାନ୍ଦି କାନ୍ଦି କହିଲା, ତୁମେ କେବଳ ମୋତେ ଘୃଣା କରୁଅଛ, କିଛି ପ୍ରେମ କରୁନାହ, ତୁମେ ମୋ ଲୋକଙ୍କ ସନ୍ତାନମାନଙ୍କୁ ଗୋଟିଏ ପ୍ରହେଳିକା କହିଅଛ, ମାତ୍ର ତାହା ମୋତେ ବୁଝାଇ ଦେଇନାହ। ତେଣେ ସେ ତାହାକୁ କହିଲା, ଦେଖ, ମୁଁ ଆପଣା ପିତା କି ମାତାକୁ ବୁଝାଇ ଦେଇନାହିଁ, ଆଉ କି ତୁମ୍ଭକୁ ବୁଝାଇ ଦେବି? ପୁଣି ସେ ଭୋଜିର 7ମ ଦିନ ପର୍ଯ୍ୟନ୍ତ ତାହାକୁ ଧରି କାନ୍ଦିଲା। ତହିଁରେ ସେ ତାହାକୁ ନିତ୍ୟାନ୍ତ ଅନୁରୋଧ କରିବାରୁ ସେ 7ମ ଦିନରେ ତାହାକୁ ବୁଝାଇ ଦେଲା। ତହୁ ସେ ଆପଣା ଲୋକମାନଙ୍କ ସନ୍ତାନମାନଙ୍କୁ ସେ ପ୍ରହେଳିକା ବୁଝାଇ ଦେଲା। ଏ ଉତ୍ତାରେ 7ମ ଦିନ ସୂର୍ଯ୍ୟାସ୍ତ ପୂର୍ବରେ ନଗରସ୍ଥ ଲୋକମାନେ ତାହାକୁ କହିଲେ, ମଧୁଠାରୁ ଆଉ ମିଷ୍ଟ କ'ଣ ଓ ସିଂହଠାରୁ ବଳବାନ କିଏ? ତହିଁରେ ସେ ସେମାନଙ୍କୁ କହିଲା, ତୁମେମାନେ ମୋ ଛଡ଼ାରେ ଚାଷ କରିନଥିଲେ ମୋର ପ୍ରହେଳିକାର ଭେଦ ପାଇନଥାନ୍ତ। ଅନନ୍ତର ସଦାପ୍ରଭୁଙ୍କ ଆତ୍ମା ତାହାକୁ ଆକ୍ରାନ୍ତ କରନ୍ତେ ସେ ଅସ୍କିଲୋନ୍କୁ ଯାଇ ସେଠାରେ 30 ଜଣଙ୍କୁ ବଧ କଲା ଓ ସେମାନଙ୍କଠାରୁ ଲୁଟ୍ ଦ୍ରବ୍ୟ ନେଇ ପ୍ରହେଳିକାର ଅର୍ଥକାରୀମାନଙ୍କୁ 1-1 ସାଜ ପୋଷାକ ଦେଲା। କିନ୍ତୁ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି ସେ ଆପଣା ପିତୃଗୃହକୁ ଚାଲିଗଲା। ମାତ୍ର ସାମସନ୍ ଯାହାକୁ ଆପଣାର ବନ୍ଧୁ ପରି କରିଥିଲା ତାହାକୁ ତାହାର ଭାର୍ଯ୍ୟା ଦିଆଗଲା।